वासुदेवाय
ॐ नमो भगवते
वासुदेवाय ॐ नमो भगवते वासुदेवाय अनेकमे श्रीमद्भागवतम चतुर्थ स्कंद त्रिशूल अध्याय कथा आरंभ करवा पुरंजन उपाख्यान नारद मुनि कहते एक बरी सत्कु प्राचीन बरी को प्राचीन बरी होती अविर्धानिक पुत्र आम शुणुले वर्ष परंपरा ध्रुव वंश आसले सी होती बेण बेणक पुत्र होती पृथु पृथु महाराज पुत्र होती विजिताश्व विजिताश्वर पुत्र होती हबीरधानी हबीरधानी पुत्र होती बरिषद अनेक अन्य पुत्र होती ये परंपरा गोटे बरिषद पुत्र परंपरार से परंपरार पुत्र आसवे प्रचेता मैंने आसवे प्रश्न पचरा जाता प्रचेता मैंने किए से परंपराटा कहु तेणु ये प्राचीन बरी जेहेतु सारा पृथ्वी सारा एत यज्ञ करुले चारिड़े खाली कुश गाच सब होता कुश गच घास तेणु तक उपदेश देकर ये पुरंजन उपाख्यान कहले भाव स्त्री प्रति आसक्ति रही सी मृत्यु समय स्त्री कथा चिंता कर परजन्म पुणी गोटे स्त्री जन्म प्राप्त हेले भाव जन्म मृत्यु चक्र चलुचे आमर जन्म चक्र आम घूरी बुलूचे तेणु ये कथा कही ये जो आर तात्पर्य बुझाप जाकरी नारद मुनि कहते जो प्रकृत तुम विषय ही कह जाऊँ तुम ही पुरंजन आम मैंने गोटे गोटे पुरंजन आम ये पूरे रहीकि आम भावे ये आम सबकि आनंद से मैंने प्राप्त होती तेणु ये कहुची नारद मुनि प्रति जो कथा कहले तात्पर्य गोटे गोटे कर कहले आम मिसेक कहचे संक्षेप कहचे जीवर जो कर्म रही से अनुसार से विभिन्न प्रकार शरीर प्राप्त होवल कर्म द्वारा जे त्रिताप को जे आतंक प्रतिकार हो पार ताइपर ना गोटे दृष्टांत द्वारा बुझेदेले गोटे श्लोक अच्छा चतुर्थ स्कंद चबीश अध्याय अंतरीश अध्याय यथा ही पुरुष भारम शिरसा गुरु मुद्वहन तंग स्कंदेन स आदत्ते तथा सर्वा प्रतिक्रिया जो भाई गोटे उदाहरण हो प्रभुपाद महाराज गोटे कथाटी कहती गोटे स्त्रीलोक जड़े बणरू काठ आणिक आसूसी सब काठ बिक्री कर चलुची तेणु बड़ कष्ट अति कष्ट बारटा को तलू पकईदेला तलु पकईदेकर उठे पारुनी मुंड पकईदे से चलो कि मुंड को नवा पर्यंत तुम कि रही मान कौन अनुभव कि रही मुंड भुआई आई आमर सब अच्छी आम सब मुंड भुआई आन सब आनु आथमें लगेदे टे जना जना पड़े कष्ट विषय जना पड़े कि किसी बाट गलापर कष्ट आसो से समय केमी कष्ट मुक्त हे से चिंता जो कमी कष्ट मुक्त हे तेणु से कथा कह नारद मुनि सब जानती सब ज्ञान रही पाखे भगवान जान लें कि ज्ञान बाकी रहा यथाई पुरुष भारं शिरसा गुरु मुद्वहन जो भाव जड़े मस्तक शिवर से भार धारण भार रखी भार ग्रहण कर बहुत भार हो जाए सी जिते डेरी हम जिते चलो सत्य कर भार बढ़ी बढ़ी का जीव तेणु सी चाहब केमी से मुक्त पायापाई ये उदाहरण गोटे रही आ देहरे आम ये उदाहरण आउ गए उदाहरण दौचे प्रभुपाद महाराज कहते ସେ ଭାରଟାକୁ ତଳେ ପକାଇଦେଲା, ଉଠେଇ ପାରିଲା ନାହିଁ, ଏତେ କଷ୍ଟ ହୋଇଗଲା, ତଳକୁ ପକାଇଦେଲା। ତାପରେ ତଳକୁ ପକାଇଦେଲା, ଉଠେଇବା ପାଇଁ ଆଉ ଜଣେ ଲୋକ ନହେଲେ ସେ ଉଠେଇ ପାରିବ ନାହିଁ। ତେଣୁ ସେହି ସମୟରେ ଭଗବାନ ଡାକୁଛି, ଡାକିବାରୁ ଭଗବାନ ଆସି ଉପସ୍ଥିତ ହୋଇଗଲେ। ତେଣୁ ଭଗବାନ ହେଲା, କ'ଣ ତୁମର ଦରକାର? ନା ମୋତେ ଟିକେ ସାହାଯ୍ୟ କରନ୍ତୁ, ଏ ଭାରଟାକୁ ମୋ ମୁଣ୍ଡ ଉପରେ ରଖିଦିଅନ୍ତୁ। ଭଗବାନଙ୍କୁ ଏଇଭଳି ଭାବରେ କୁହାଯାଉଛି। ସେଭଳି ଭାବରେ ଏଠି ନାରଦ ମୁନି କହୁଛନ୍ତି ଯେ ଯଥା ଇ ପୁରୁଷ ଭାରମ ଶିରସା ଗୁରୁ ମୋଦ୍ଭାନ, ବହୁତ ଭାର ଗୁରୁ ଭାର ରହିଛି ତାକୁ, କିନ୍ତୁ ତାକୁ ଯଦି ଜଣେ କହିବ ତଂ ସ୍କନ୍ଧେନ ସ ଆଦତେ, ମସ୍ତକରୁ ଭାରଟାକୁ ନେଇଯିବ କାନ୍ଧରେ ପକା, ଆମେ ବି ସେମିତି ଦେଇଛେ ନା, ମନେକର କଷ୍ଟ ହେଉଛି କ'ଣ ବ୍ୟାଗ ମନେ ଅଛି ତୁମର ଥିବ, ଏସବୁ ଅନୁଭବ ଥିବ, ଗୋଟେ ଆଗେ ସବୁ ହେଇଗଲାଣି, ଦୁଇ କାନ୍ଧରେ ରହୁଛି, ଆଗେ ସବୁ ଗୋଟିଏ ଗୋଟେ କାନ୍ଧରେ ଧରୁଥିଲେ, ଗୋଟିଏ ଗୋଟେ ବ୍ୟାଗ୍ ଧରୁଥିଲେ ଗୋଟେ ହାତରେ, ହାତ ଓଜନ ହେଇଗଲେ ଡାଣ ଧୋଇଲେ ବା ହାତ ଏଇଭଳି ଭାବେ ଚାଲୁଥିଲା। ଏବେ ଏଇଟା ହେଇଗଲା କାନ୍ଧରେ, ଦୁଇ ହାତ ଯାକ ଦୁଇଟା ସମାନ ଇଏ ରହୁଛି। ମୁଁ ସେ ଯେଉଁ ଆମର ଅଫିସ ଯାଉଥିଲି, ସେ ବ୍ୟାଗ୍ଟା ଗୋଟିଏ ପଟ କାନ୍ଧରେ ରହିଥିଲା, ରହି ରହିକିରି ଏତେ ଓଜନ ସବୁ ରହିଛି, ମୋର ଏଇଟା ସବୁବେଳେ ପେନ୍ ହେଉଥାଏ, ଏଇଟା ସବୁବେଳେ କଷ୍ଟ ହେଉଥିବ, ଯନ୍ତ୍ରଣା ହେଉଥିବ। ତାପରେ ଏଇଟା ମିଳିଲା, ଏବେ ସବୁ ଲେଟେଷ୍ଟ ଡେଭଲପମେଣ୍ଟ ହୋଇଗଲା ଦୁଇ କାନ୍ଧରେ ପକାଇବା ପାଇଁ, ବା ସେତେବେଳେ ଥିବା ଆମେ ୟୁଜ୍ କରୁନଥିଲୁ। ତେଣୁ ସିଏ ଏଠି କୁହାଯାଉଛି ଆମେ ଶିରରୁ ଭାରଟାକୁ କାଢ଼ିଦେଲେ କିନ୍ତୁ ସ୍କନ୍ଧରେ ରଖିଲେ, ସ୍କନ୍ଧେଶ ଆଦତେ ତଥା ସର୍ବା ପ୍ରତିକ୍ରିୟା, ସେହିଭଳି ଭାବରେ ଏଇ କର୍ମକାଣ୍ଡୀୟ ଧାରାରେ ଯଦି ଯେଉଁମାନେ ଚାହୁଁଛନ୍ତି କର୍ମର ପ୍ରତିକ୍ରିୟାରେ ମୁକ୍ତ ହେବା ପାଇଁ, ସେ କଥା ଷଷ୍ଠ ସ୍କନ୍ଧରେ ମଧ୍ୟ ସେ କଥା କୁହାଗଲା। ଷଷ୍ଠ ସ୍କନ୍ଧରେ ଆମେ ଆସିବା, ପଞ୍ଚମ ସ୍କନ୍ଧରେ ଆସିବ, ବର୍ତ୍ତମାନ ପଞ୍ଚମ ସ୍କନ୍ଧ ଆସିଯିବ, ଆଜି ପ୍ରାୟ ଶେଷ ହୋଇଯିବ ଚତୁର୍ଥ ସ୍କନ୍ଧ। ପଞ୍ଚମ ସ୍କନ୍ଧ, ଚତୁର୍ଥ ସ୍କନ୍ଧରେ 31 ଅଧ୍ୟାୟ, ପଞ୍ଚମ ସ୍କନ୍ଧ ଆସିବ 26 ଅଧ୍ୟାୟ, ସ୍ଥାନ ବିଷୟରେ ଶୁଣିବା। 26 ଅଧ୍ୟାୟରେ 28 ନର୍କ ବିଷୟରେ କୁହାଯାଇଛି। ତେଣୁ ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପଚାରିବେ ପରୀକ୍ଷିତ ମହାରାଜ, ଏ ତ ସମସ୍ତେ କିଛି ନା କିଛି ପାପ କରୁଛନ୍ତି, ସେଠୁ କେମିତି ଜଣେ ମୁକ୍ତି ପାଇବ? ତେଣୁ କର୍ମ ପ୍ରାୟଶ୍ଚିତ ପ୍ରଥମେ କହିଲେ ସିଏ, କର୍ମ ପ୍ରାୟଶ୍ଚିତ, କର୍ମ ପ୍ରାୟଶ୍ଚିତ, କର୍ମ ଯେଉଁ ବିଭିନ୍ନ ପ୍ରକାର ପାପକର୍ମ ରହିଛି ତା'ର ପ୍ରାୟଶ୍ଚିତ, କର୍ମ ପ୍ରାୟଶ୍ଚିତ ସବୁ ରହିଛି, କର୍ମକାଣ୍ଡ ଧାରାରେ ପ୍ରାୟଶ୍ଚିତ ରହିଛି। ତେଣୁ ଆମର ଜଣେ ଥିଲେ ବୈଷ୍ଣବ ସମ୍ପ୍ରଦାୟରେ, ତାଙ୍କ ନାଁଟା କ'ଣ, ସିଏ ଯେଉଁ ହୁସେନ ଶାହ ଯେ ରାଧା ହେଇଥିଲେ ତାଙ୍କୁ, ସିଏ ତାଙ୍କ ପାଖରେ ସେ ପ୍ରଥମେ କାମ କରୁଥିଲେ ହୁସେନ ଶାହ, ସେଇ ସୁବୁଦ୍ଧି ରାୟଙ୍କ ପାଖରେ ସେ କାମ କରୁଥିଲେ। କୌଣସି କାରଣରୁ ତାଙ୍କୁ ହୁସେନ ଶାହଙ୍କୁ ସିଏ ଗୋଟେ କ'ଣ ଶାସନ କରିଥିଲେ ବା କିଛି ଦଣ୍ଡବିଧାନ କରିଥିଲେ। ପରେ ଯେତେବେଳେ ସେ ରାଜା ହେଲେ ହୁସେନ ଶାହ, ତାଙ୍କର ବେଗମ, ତାଙ୍କର ସ୍ତ୍ରୀ ଯେତେବେଳେ ଦେଖିଲେ ତାଙ୍କ ପିଠିରେ ଗୋଟେ ଦାଗ, ପଚାରିଲେ ଏ ଦାଗ କେମିତି ହେଲା, ନା ଏମିତି ମୋର ଗୁରୁ ମୋତେ ଦଣ୍ଡ ଦେଇଥିଲେ, ନା କିଏ ସେ ଗୁରୁ, ନା ସୁବିଧା ରାୟ, ନା ତାକୁ ବର୍ତ୍ତମାନ ହତ୍ୟା କର, କାହିଁକି ସେ ଦଣ୍ଡ ଦେଲେ, ତାଙ୍କୁ ମୃତ୍ୟୁଦଣ୍ଡ ଦିଅ। କିନ୍ତୁ ନା ନା, ସିଏ ତାଙ୍କର, ସିଏ ମୋର ଗୁରୁ ହୋଇକରି ଏଭଳି ଭାବେ ମୋତେ ଶିକ୍ଷା ଦେଇଥିଲେ ଯାହାକି ଆଜି ମୁଁ ରାଜା ହୋଇଛି, ନା ମୁଁ କିଛି ଶୁଣିବି ନାହିଁ। ତେଣୁ କହିଲେ ଠିକ୍ ଅଛି, ତାକୁ ତାଙ୍କୁ ସେ ଯେଉଁ ହିନ୍ଦୁ ଥିଲେ ତାଙ୍କୁ ମୁସଲମାନମାନଙ୍କ ତାଙ୍କ ପାତ୍ରରେ ଜଳ ପିଆଇଦେଲେ ସେ ମୁସଲମାନ ହୋଇଯାଉଥିଲେ, ସେତେବେଳେ ଏଇଭଳି ଭାବରେ ଗ୍ରହଣ କରାଯାଉଥିଲା। ତେଣୁ ଯେତେବେଳେ ସେ ମୁସଲମାନ ହୋଇଗଲେ, ସେ ଚାହିଁଲେ କେମିତି ବର୍ତ୍ତମାନ ପ୍ରାୟଶ୍ଚିତ କରାଯିବ, ତେଣୁ ପଣ୍ଡିତମାନଙ୍କ ପାଖକୁ ଗଲେ, ପଣ୍ଡିତମାନେ କହିଲେ ତୁମେ ବହୁତ ଉତ୍ତପ୍ତ ଘିତ ପାନ କରିକିରି ପ୍ରାୟଶ୍ଚିତ କରିବ, ବହୁତ ତତଲା ଘିଅକୁ ପିଇଦେଲା ମାନେ ଜଣେ ମୃତ୍ୟୁବରଣ କରିବ। ତେଣୁ ଯେତେବେଳେ ସେ ମହାପ୍ରଭୁଙ୍କ ସହିତ ଦେଖା ହେଲା, ମହାପ୍ରଭୁଙ୍କୁ ପଚାରିଲେ ସେ କ'ଣ ପ୍ରାୟଶ୍ଚିତ ଆର, ତୁମେ ଭଗବାନଙ୍କ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ରାମ ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ ଏ ଯେଉଁ କର୍ମ ପ୍ରାୟଶ୍ଚିତ ରହିଛି, ଏ କର୍ମ ପ୍ରାୟଶ୍ଚିତ ଦ୍ୱାରା ପ୍ରକୃତ ପ୍ରାୟଶ୍ଚିତ ହୋଇପାରିବ ନାହିଁ। ଏଇଭଳି ଭାବରେ ଷଷ୍ଠ ସ୍କନ୍ଧରେ ମଧ୍ୟ ପ୍ରଥମ ଅଧ୍ୟାୟରେ କର୍ମ ପ୍ରାୟଶ୍ଚିତ କଥା ଶୁଣିକରି ଇଏ କହିଲେ ପରୀକ୍ଷିତ ମହାରାଜ, କହିବେ ଯେମିତି ହାତୀ ବହୁତ ସୁନ୍ଦର ସ୍ନାନ କରେ, କିନ୍ତୁ ଯେତେବେଳେ ପଳେଇ ଆସିବ ସ୍ନାନ ସାରିକରି ମାଟିକୁ ପୁଣି ବୋଳି ନିଜର ଶରୀରରେ ବୋଳି ହୋଇଯାଏ, କୁଞ୍ଜର ଶୌଚବାଦ ବୋଲି କୁହାଯାଏ କହିଲେ ଏ ପ୍ରାଶ୍ଚିତ ହେଉଛି କୁଞ୍ଜର ଶୌଚବାଦ। ତେଣୁ ଏଇଭଳି ଭାବରେ କର୍ମ ଦ୍ୱାରା ପ୍ରକୃତ ପ୍ରାଶ୍ଚିତ ହୋଇପାରିବ ନାହିଁ। ତାପରେ ଜ୍ଞାନ ପ୍ରାଶ୍ଚିତ ରହିଛି, ତାପରେ ଭକ୍ତି ପ୍ରାଶ୍ଚିତ ରହିଛି। ଏ ଭକ୍ତି ମାଧ୍ୟମରେ ପ୍ରକୃତ ପ୍ରାଶ୍ଚିତ ହୋଇପାରିବ। ଆମେ ଷଷ୍ଠ ସ୍କନ୍ଧରେ ଶୁଣିବା ଯେ ନାରଦ ମୁନି ତାଙ୍କୁ ଉପଦେଶ ଦେଉଛନ୍ତି ଯେ କେବଳ ଅନର୍ଥ ନିବୃତ୍ତି ଓ ଶ୍ରୀ ବାସୁଦେବଙ୍କ ପ୍ରତି ପରମ ଭକ୍ତି ବ୍ୟତୀତ କର୍ମ ଜ୍ଞାନ ଯୋଗ ଆଦି ଅନ୍ୟ କୌଣସି ଉପାୟରେ ତାହାର ମଙ୍ଗଳ ହେବ ନାହିଁ। ତେଣୁ ବାସୁଦେବେ ଭଗବତୀ ଭକ୍ତି ଯୋଗ ସମାହିତ ସଦୃଚିହ୍ନ ବୈରାଗ୍ୟଂ ଜ୍ଞାନଂ ଚ ଜନଇଷ୍ୟତି। ଯଦି ଭଗବାନଙ୍କ ପ୍ରତି ବାସୁଦେବଙ୍କର ଭଗବାନ ପ୍ରତି ଭକ୍ତି ଯୋଗରେ ଆମେ ଯୁକ୍ତ ହେବା ତାହେଲେ ସଦୃଚିହ୍ନ ବୈରାଗ୍ୟଂ, ତାହେଲେ ଅନାୟାସରେ ସେ ବୈରାଗ୍ୟ ପ୍ରାପ୍ତ ହେବ। ଜ୍ଞାନଂ ଚ ଜନଇଷ୍ୟତି, କେବଳ ଯେ ଭୌତିକ ଜଗତ ପ୍ରତି ଆସକ୍ତି ତୁଟିଯିବ ତାହା ନୁହଁ, ବୈରାଗ୍ୟ ଆସିଯିବ ତାହା ନୁହଁ, ଜ୍ଞାନ ମଧ୍ୟ ଆସିଯିବ। ଜନଇଷ୍ୟତି ଜ୍ଞାନ ଆସିଯିବ, ଜ୍ଞାନ ବୈରାଗ୍ୟ। ଇଏ ହେଉଛି ଭକ୍ତିଙ୍କର ଦୁଇଟି ପୁତ୍ର। ଭକ୍ତିଦେବୀ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଭାଗବତ ମହିମାରେ ବର୍ଣ୍ଣନା କରାଯାଇଛି। ଭକ୍ତିଦେବୀଙ୍କର ଏ ଦୁଇ ପୁତ୍ର ଜ୍ଞାନ ଏବଂ ବୈରାଗ୍ୟ। ତେଣୁ ସେ କହୁଛନ୍ତି ଯେ ଭଗବାନଙ୍କ କଥା ଯଦି ଜଣେ ଶୁଣିବେ, ସାଧୁମୁଖ ନିଃସୃତ ହରିକଥା ପିୟୁଷ, ହରିକଥା ହେଉଛି ଅମୃତ, ଏଇ ଅମୃତକୁ ଯେଉଁମାନେ ପାନ କରିବେ ବା ସେବା କରିବେ, ତାଙ୍କର କ୍ଷୁଧା ପିପାସା ଶୋକ ମୋହ ଭୟ ଏସବୁ ତ୍ରିତାପୁରୁ ସେମାନେ ଆନୁଷଙ୍ଗିକ ଭାବରେ ଉଦ୍ଧାର ପାଇବେ। ମାନେ ଏଇଟା ହେଉଛି ଗୌଣ ଫଳ, ମୁଖ୍ୟ ଫଳ ହେଉଛି ଭଗବାନଙ୍କର ପ୍ରେମ ଲାଭ କରିବେ ସେମାନେ। ତେଣୁ କର୍ମକାଣ୍ଡ ପ୍ରକୃତରେ ବେଦ ତାତ୍ପର୍ଯ୍ୟ ନୁହେଁ, ବାସୁଦେବ ହିଁ ଏକମାତ୍ର ବେଦ ପ୍ରତିପାଦ୍ୟ ପୁରୁଷ। ଅହମ୍ ଭଗବତ ଗୀତାରେ ଭଗବାନ କହିଲେ ବେଦୈଶ୍ଚ ସର୍ବୈ ରହମେବ୍ୟ ବେଦ୍ୟୋ, ସମସ୍ତ ବେଦରେ ଜ୍ଞାତବ୍ୟ ବିଷୟ ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କର କେମିତି ସନ୍ତୋଷ ବିଧାନ କରାଯିବ, ସେ ହିଁ ପ୍ରକୃତରେ ଆମର କୃତ୍ୟ, ସେ ହିଁ ଆମର କରିବା କଥା। ଯାହାଙ୍କ ଦ୍ୱାରା ଯାହାଦ୍ୱାରା ହରିଙ୍କ ଠାରେ ମତି ହୁଏ ତାହିଁ ବିଦ୍ୟା, ଏ ଶ୍ଳୋକଟି ଅଛି, ତାହା ବିଦ୍ୟା ଯାହା ବିମୁକ୍ତ ହେ। ପ୍ରଜାପତି ପତି ସାକ୍ଷାତ ଭଗବାନ ଗିରିଶୋ ମନୁ ଦକ୍ଷାଦୟ ପ୍ରଜାଦକ୍ଷ ନୈଷ୍ଠିକା ସନକାଦୟ ମରିଚି ଅତ୍ରି ଅଙ୍ଗିରସୌ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଇତ୍ୟେତେ ମଦନ୍ତା ବ୍ରହ୍ମବାଦିନ ଅଦ୍ୟାପି ବାଚସ୍ପତେହ ସ୍ତପୋ ବିଦ୍ୟା ସମାଧି ବି ପଶ୍ୟନ୍ତୋପି ନ ପଶ୍ୟନ୍ତି ପଶ୍ୟନ୍ତଂ ପରମେଶ୍ୱରଂ। ଏମାନେ ଯେଉଁ ବହୁତ ବିଦ୍ୱାନ ବ୍ୟକ୍ତି ସବୁ ରହିଛନ୍ତି, ପ୍ରଜାପତି କହିଲେ ବ୍ରହ୍ମା, ପ୍ରଜାପତି ପତି ବ୍ରହ୍ମା, ସାକ୍ଷାତ ଭଗବାନ ଗିରିଶୋ, ଗିରିଶ କହିଲେ ଗିରିର ଈଶ, ଏ ବନଗିରି ହେ ଲତାଗିରି ଯେଉଁ ପଢ଼ିଲେ ମହାରାଜ ଆଜି ଆମର ଗୌରମୋହନ ପ୍ରଭୁ ବୋଲିଲେ, ସେ ଗିରିର ଈଶ ହେଉଛନ୍ତି ଶିବଜୀ। ମନୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଏବଂ ଦକ୍ଷାଦୟ ଦକ୍ଷ ଆଦି ସବୁ ମନୁଙ୍କର ବହୁତ ପୁତ୍ର ରହିଛନ୍ତି, ପ୍ରଜାଦକ୍ଷ ନୈଷ୍ଠିକା ସନକାଦୟ ସନକ ସନାତନ ସନାତନ ସନନ୍ତ କୁମାର ନୈଷ୍ଠିକ ବ୍ରହ୍ମଚାରୀ ଏମାନେ, ମରିଚି ଅତ୍ରି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଏମାନେ ସବୁ ବ୍ରହ୍ମାଙ୍କର ପୁତ୍ର। ଏମାନେ ମଦନ୍ତା ବ୍ରହ୍ମବାଦନ, ମୋ ଭଳି ଆହୁରି ବହୁତ ବ୍ରହ୍ମବାଦୀ ରହିଛନ୍ତି ନାରଦ ମୁନି କହୁଛନ୍ତି, କିନ୍ତୁ ଅଦ୍ୟାପି ବାଚସ୍ପତ ଇହ, ଏତେ ବୁଦ୍ଧି ଥିଲେ ମଧ୍ୟ ତପୋ ବିଦ୍ୟା ସମାଧି ବି ଏସବୁ ତପସ୍ୟା ବିଦ୍ୟା ଏସବୁ ଦ୍ୱାରା ପଶ୍ୟନ୍ତୋପି ନ ପଶ୍ୟନ୍ତି, ଭଗବାନଙ୍କୁ ସେମାନେ ଜାଣିପାରନ୍ତି ନାହିଁ, ପଶ୍ୟନ୍ତଙ୍କ ପରମେଶ୍ୱରଂ, ପରମେଶ୍ୱରଙ୍କୁ ସେମାନେ ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ଯଦା ଯମନୁ ଗୃହନ୍ତି ଭଗବାନ ଆତ୍ମଭାବିତ ସହଜହାତି ମତି ଲୋକେ ବେଦେ ଚ ପରିନିଷ୍ଠିତାମ, ଯେତେବେଳେ ଯଦା ଯମ ଅନୁଗୃହନ୍ତି, ଯେତେବେଳେ ସେ ଭଗବାନ ଜଣଙ୍କୁ ଅନୁଗ୍ରହ କରିବେ, ଭଗବାନ ଆତ୍ମଭାବିତ ତାଙ୍କର ନିଜର ବୋଲି ଭାବିକରି ଭଗବାନ ତାଙ୍କୁ ଅନୁଗ୍ରହ କରିବେ, ସହଜହାତି ମତି ଲୋକେ, ସିଏ ଏ ଭୌତିକ ଜଗତ ପ୍ରତି ଆସକ୍ତିକୁ ତ୍ୟାଗ କରିପାରିବ, ବେଦେ ଚ ପରିନିଷ୍ଠିତାମ ଏ କର୍ମକାଣ୍ଡୀୟ ଧାରା ଯେଉଁ ବେଦ ପ୍ରତି ଯେଉଁ ଆସକ୍ତି ରହିଛି ସେଥିରୁ ମଧ୍ୟ ସେ ଦୂରେଇ ଯିବେ। ଭଗବାନଙ୍କ ଯେଉଁମାନେ କୃପା ପ୍ରାପ୍ତ ହେବେ, ନହେଲେ ଏତେ ସହଜରେ ଜଣେ ସେଥିରୁ ଦୂରେଇ ଯାଇପାରିବ ନାହିଁ। ସ୍ତବ୍ଧ ବୃହତ୍ ବଧାମାନି କର୍ମନା ବୈଶେ ଯତ୍ ପରମ ତତ୍ କର୍ମ ହରିତୋଷଂ ଯତ୍ ସା ବିଦ୍ୟା ତନ୍ମତିର୍ଜୟା। ତେଣୁ ଏ ଯେଉଁ ରହିଛି ତତ୍ କର୍ମ ହରିତୋଷଂ ଯତ୍, ସେ ପ୍ରକୃତ କର୍ମ ହେଉଛି, ସେଇଟା ହେଉଛି ପ୍ରକୃତ କର୍ମ ଯେଉଁଥିରେ ହରିତୋଷ ହରିଙ୍କର ସନ୍ତୋଷ ବିଧାନ ହେବ। ଆମେ କେମିତି ଜାଣିବା ହରିଙ୍କର ସନ୍ତୋଷ ବିଧାନ ହେଲା କି ନାହିଁ? କି କହିପାରିବେ ହରିଙ୍କର ସନ୍ତୋଷ ବିଧାନ ହେଲାନି କି ନାହିଁ ଆମ କର୍ମରେ କେମିତି ଜାଣିବା? କେମିତି ଜାଣିବା କ'ଣ ଗଭର୍ଣ୍ଣମେଣ୍ଟ ପ୍ରଭୁ କୁହନ୍ତୁ, କେମିତି ଜାଣିବା ହରିଙ୍କର ସନ୍ତୋଷ ବିଧାନ ହେଲା କି ନାହିଁ? ସିଏ ବହୁତ ଉଚ୍ଚସ୍ତରର କଥା କହିଲେ, ଭଗବାନଙ୍କ ସହିତ ତାଙ୍କର ଡାଇରେକ୍ଟ ଆସିଗଲାଣି, ରିଲେସନ୍ସିପ୍ ଆସିଗଲାଣି, କିନ୍ତୁ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେମାନେ କେମିତି ଜାଣିବେ? ଭଗବତ ଅନୁଭୂତି ଆସିନାହିଁ ସେମାନେ କେମିତି ଜାଣିବେ? ରେସିପିକେସନ୍ ତ କରୁଛେ, ଭଗବାନ ସନ୍ତୋଷ ହେଲେ କି ନାହିଁ କେମିତି ଜାଣିବା? ଭଗବାନ ଗ୍ରହଣ କଲେ କି ନାହିଁ, ପ୍ରଭୁ ଭୋଗ ଲଗେଇଛନ୍ତି, ପ୍ରଭୁ ଭଗବାନ ଭୋଗ ଗ୍ରହଣ କଲେ କି ନାହିଁ କେମିତି ଜାଣିବା? ସନ୍ତୋଷ ହେଲେ କି ନାହିଁ କେମିତି ଜାଣିବା? ଆମେ ଡେଲି ପାଠ କରୁଛେ, ତସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦ ହୋ, ତସ୍ୟ ପ୍ରସାଦା ନଗତି କୁତୋପି। ଗୁରୁଦେବଙ୍କୁ ଯଦି ସନ୍ତୁଷ୍ଟ କରିଦେବା ତାହେଲେ ଭଗବାନ ସନ୍ତୁଷ୍ଟ ହୋଇଯିବେ। ଗୁରୁଦେବ ତୁମକୁ କହିଛନ୍ତି ଏଇଭଳି ଭାବରେ କର ସବୁ କାର୍ଯ୍ୟ, ଆମେ ଗୁରୁଦେବଙ୍କ ସନ୍ତୋଷ ବିଧାନରେ ଯଦି ରହିବା, ଗୁରୁଦେବଙ୍କ ଆଜ୍ଞା ଅନୁସାରେ ଯଦି କାର୍ଯ୍ୟ କରିବା ତାହେଲେ ଗୁରୁଙ୍କର ସନ୍ତୋଷ ବିଧାନ ହେବ, ଗୁରୁଙ୍କର ସନ୍ତୋଷ ବିଧାନ ହେଲେ ଭଗବାନ ସନ୍ତୁଷ୍ଟ ହୋଇଯିବେ। ଏ ହେଉଛି ଉପାୟ। ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକରେ ଭାଷ୍ୟରେ କହିଛନ୍ତି ଯେ କ'ଣ ନା, ତତ୍ କର୍ମ ହରିତୋଷଂ, ସେ ହେଉଛି କର୍ମ ହେଉଛି ପ୍ରକୃତରେ ହରିତୋଷଂ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା, କ'ଣ ସ୍ୱକର୍ମଣା ତମଭ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦନ୍ତି ମହାନବ। ଆମେ ନିଜ ଏଭଳି କର୍ମ ଏଭଳି ଭାବରେ କରିବା ନିଜର କର୍ମକୁ ଯେ ଏଇଥିରେ ଭଗବାନଙ୍କର ସନ୍ତୋଷ ବିଧାନ କରାଯାଇପାରିବ। ସ୍ୱକର୍ମଣା ତମଭ୍ୟର୍ଚ୍ଚ, ଭଗବାନଙ୍କର ଅର୍ଚ୍ଚନା ହୋଇଯିବ, ଭଗବାନ ପୂଜା ହୋଇଯିବ ନିଜ କର୍ମ ଦ୍ୱାରା, ତାହେଲେ ମନୁଷ୍ୟ ସିଦ୍ଧି ପ୍ରାପ୍ତ ହେବ। ସ୍ୱକର୍ମଣା ତମଭ୍ୟର୍ଚ୍ଚ ସିଦ୍ଧିଂ ବିନ୍ଦନ୍ତି ମହାନବ। ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକ ଭାଷାରେ କହୁଛନ୍ତି, ଆକ୍ଚୁଆଲି ଏନିଥିଙ୍ଗ ଦ୍ୟାଟ୍ ଇଜ୍ ଡନ୍ ହ୍ୱିଚ୍ ଡଜ୍ ନଟ୍ ଲିଡ୍ ଟୁ କୃଷ୍ଣ କନ୍ସିୟସନେସ୍ ଇଜ୍ ଏ ସିନ୍ଫୁଲ୍ ଆକ୍ଟିଭିଟି। ଆମେ ଯେକୌଣସି ଯେତେ ଭଲ କାର୍ଯ୍ୟ କରୁ, ଯେତେ ଧାର୍ମିକ କାର୍ଯ୍ୟ ହେଉଛି ବୋଲି କୁହାଯାଉଛି ତଥାକଥିତ ଧାର୍ମିକ କାର୍ଯ୍ୟ, କିନ୍ତୁ ଏଇଟା ଯଦି ଆମକୁ କୃଷ୍ଣ ଚେତନା ପ୍ରାପ୍ତ ଭାବରେ ସାହାଯ୍ୟ କରୁନାହିଁ ତାହେଲେ ସେଇଟା ପାପପୂର୍ଣ୍ଣ କାର୍ଯ୍ୟ ହୋଇଗଲା, ପାପପୂର୍ଣ୍ଣ କାର୍ଯ୍ୟ ହୋଇଗଲା। ଆଣ୍ଡ ଏନି ଏଜୁକେସନ୍ ଦ୍ୟାଟ୍ ଡଜଣ୍ଟ ଲିଡ୍ ୱାନ୍ ଟୁ ଅଣ୍ଡରଷ୍ଟାଣ୍ଡ କୃଷ୍ଣ ଇଜ୍ ଫଲ୍ସ ଏଜୁକେସନ୍। ଯେକୌଣସି ଯେକୌଣସି ଶିକ୍ଷା ହେଉନା କାହିଁକି, ଯେଉଁଟା ଆମକୁ କୃଷ୍ଣ ବିଷୟରେ ଜ୍ଞାନ ଦେଉନାହିଁ ସେଇଟା ମଧ୍ୟ ଗୋଟେ ଅବିଦ୍ୟା, ଫଲ୍ସ ଏଜୁକେସନ୍। ଇଫ୍ କୃଷ୍ଣ କନ୍ସିୟସନେସ୍ ଇଜ୍ ମିସିଂ, ୱାନ୍ ଇଜ୍ ସିମ୍ପଲି ଏନ୍ଗେଜ୍ ଇନ୍ ଫଲ୍ସ ଆକ୍ଟିଭିଟିଜ୍ ଆଣ୍ଡ ଫଲ୍ସ ଏଜୁକେସନାଲ୍ ପର୍ସୁଟ୍ସ। ଯଦି କୃଷ୍ଣ ଚେତନା ରହୁଛି ଅନୁପସ୍ଥିତ ହେଉଛି ନାହିଁ କୃଷ୍ଣ ଚେତନା, ତାହେଲେ ସବୁକିଛି ଯେଉଁ କାର୍ଯ୍ୟ ହେଉଛି ମିଥ୍ୟା କାର୍ଯ୍ୟ, ଅକାର୍ଯ୍ୟ, ଏବଂ ଏଜୁକେସନ୍ ଯା ବିଦ୍ୟା ହେଉଛି ଅବିଦ୍ୟା। ସେ କଥା ବିପରୀତ ଭାବରେ ପ୍ରଭୁପାଦ ମହାରାଜ ବୁଝାଇଛନ୍ତି, ସା ବିଦ୍ୟା ଯାହା ଏଠି କୁହାଗଲା, ତତ୍ କର୍ମ ହରିତୋଷଂ ଯତ୍ ସା ବିଦ୍ୟା ତନ୍ ମତିର୍ ଜୟା। ସେ ହେଉଛି ପ୍ରକୃତିର ବିଦ୍ୟା, ଯେଉଁ ବିଦ୍ୟା ପ୍ରାପ୍ତ ହୋଇକି ଜଣେ ଭଗବାନଙ୍କ ପ୍ରତି ମତି ଆସିପାରିବ। ଆଉ ବହୁତ ବିଦ୍ୟା ପାଠ କରିଛନ୍ତି, ବହୁତ ଯେଉଁ ଆମର ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି, ଫରେନ୍ରୁ ଆସୁଛନ୍ତି, ଡକ୍ଟରେଟ୍ କରିକି ଆସୁଛନ୍ତି, ବହୁତ ବିଦ୍ୟା ଅଛି, ବହୁତ କ'ଣ ଗର୍ବ ରହିଛି, ବିଦ୍ୟା ମାନେ ଗର୍ବ ତାଙ୍କର ଆସିବ, ସେ ପ୍ରକୃତ ବିଦ୍ୟା ନୁହଁ। ବିଦ୍ୟା ବିନୟ ସମ୍ପନ୍ନ, ଯେଉଁ ବିଦ୍ୟା ବିନୟତା ପ୍ରଦାନ କରିବ ସିଏ ହେଉଛି ପ୍ରକୃତ ବିଦ୍ୟା। ତେଣୁ ଫରେନ୍ରୁ ପାଠ ପଢ଼ିକି ଆସିଛି ବହୁତ ଗର୍ବ, ତମେ ଏଇଟା ଜାଣିଥିବ ବୋଧେ, ସେ ଯେଉଁ ନାବିକ ନାବିକକୁ ପଚାରୁଥିଲେ, ନାବିକ ପଚାରେ ତୁ ଜାଣିଛୁ କ'ଣ ପାଠ ପଢ଼ିଛୁ କେଉଁ ଯାଏ ପଢ଼ୁଛୁ? ନା ମୁଁ କିଛି ପଢ଼ିନି। ଫିଜିକ୍ସ ଜାଣିଛୁ? ନା ନା ମୁଁ ଜାଣିନି କିଛି। ନା ତୋର ଜୀବନର 25% ନଷ୍ଟ ହୋଇଗଲା, ତୁ ଜାଣିପାରୁନାହୁଁ। ଡଙ୍ଗାରେ ଯାଉଛନ୍ତି ନଦୀରେ, ନାବିକ ବହୁଛି, କିଛି ବାଟ ଗଲା ପରେ ପୁଣି ଗର୍ବ ତାଙ୍କର ବଢ଼ି ବଢ଼ିକା ଯାଉଛି। ଆରେ ତୁ ମାଥୋଡ଼ି ଜାଣିଛୁ, କେମିଷ୍ଟ୍ରି ମାଥୋଡ଼ି କେମିଷ୍ଟ୍ରି ଜାଣିଛୁ? ନା 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 50% ତୋର ନଷ୍ଟ ହୋଇଗଲା ଜୀବନର। ତାପରେ କିଛି ବାଟ ଗଲା, ମାଥୋଡ଼ି ଜାଣିଛୁ? ନା ନା ତା'ର 75% ନଷ୍ଟ ହୋଇଗଲା ତୋର ଜୀବନ, ବୃଥା ହୋଇଗଲା ତୋର ଜୀବନ। ତାପରେ କିଛି ସମୟ ଗଲା ପରେ ଆସିଲା ଝଡ଼ ତୋଫାନ ଆସିଲା, ସେତେବେଳେ ସେ ପଚାରିଲା, ସାର୍ ଆପଣ ବହୁତ ପାଠ ପଢ଼ିଛନ୍ତି? ନା ହଁ ମୁଁ ଡକ୍ଟର କରୁଛି। ନା ପହଁରା ଜାଣିଛନ୍ତି? ନା ପହଁରା ଏଇଟା କ'ଣ ଜିନିଷ ସେଇଟା? ନା ବର୍ତ୍ତମାନ ଜାଣିବେ, ବର୍ତ୍ତମାନ ଯେଉଁ ଝଡ଼ି ଆସିଲା, ବର୍ତ୍ତମାନ ଡଙ୍ଗା ଲେଉଟି ଯିବ, ଆପଣ ଯଦି ପହଁରା ଜାଣିନାହାନ୍ତି ତାହେଲେ 100% ଜୀବନ ନଷ୍ଟ ହୋଇଯିବ, ଆପଣ ମୃତ୍ୟୁବରଣ କରିବେ। ତା ହିଁ ହେଲା ନାବିକ ଜାଣିଛି ଗୋଟିଏ ଜ୍ଞାନ, ଗୋଟିଏ ବିଦ୍ୟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ସେ ବିଦ୍ୟା ପାର କରିଦେବ, କରୋନା ପାର କରିବ, ଯେତେ ଅଛି ଯାହା ସବୁ ପାର କରିଦେବ, ଭବସାଗରୁ ପାର କରିଦେବ ସେ। ତେଣୁ ସା ବିଦ୍ୟା ତନ୍ମତିର ଜୟା, ସିଏ ହେଉଛି ପ୍ରକୃତର ବିଦ୍ୟା, ଯେଉଁ ବିଦ୍ୟା ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା, କୃଷ୍ଣଙ୍କୁ ଜାଣିପାରିବା, ସିଏ ହେଉଛି ପ୍ରକୃତ ବିଦ୍ୟା। ଭକ୍ତିବିନୋଦ ଠାକୁର ଲେଖିଲେ କ'ଣ, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନେ ବାଧା, ମୋହଜନ ମିଆଁ ଅନିତ୍ୟ ସଂସାରେ ଜୀବକୁ କରାଏ ବାଧା। ମାୟା ଏ ଭୌତିକ ଜଗତରେ ଅନେକ ଜ୍ଞାନ ରହିଛି, ଜଡ଼ବିଦ୍ୟା ଜଡ଼ବିଦ୍ୟା ଯେତେ ମାୟାର ବୈଭବ, ସେ ବିଦ୍ୟା ପ୍ରାପ୍ତ ହୋଇକରି ଏଇଠି ଇଏ କଲେ କ'ଣ, କରୋନାକୁ ବାହାର କଲେ ବର୍ତ୍ତମାନ ସେମାନେ ମୃତ୍ୟୁବରଣ କରୁଛନ୍ତି, ନିଜର ବୁଦ୍ଧି ଦ୍ୱାରା ନିଜେ ମୃତ୍ୟୁବରଣ କରୁଛନ୍ତି। ସେ ଭାବିଥିଲେ ଅନ୍ୟକୁ ମାରିଦେବେ ଏଦ୍ୱାରା, କିନ୍ତୁ ନିଜେ ମରିଲେ ସେଥିରେ। ଜଡ଼ବିଦ୍ୟା ଏଇଭଳି ଭାବରେ ଭଗବାନଙ୍କୁ ଯଦି ସେତିକି ରିସର୍ଚ୍ଚ କରିକି ଯଦି ଭଗବାନ ବିଷୟରେ ଜାଣିଯାଇଥାନ୍ତେ, ଜ୍ଞାନ ହୋଇଯାଇଥାନ୍ତା। ଆମର ମୁଁ କହିଥିଲି କଥାଟି, USA ଆମେରିକାରେ ତାଙ୍କର ଯେଉଁ ରହିଛି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି, ଗୁଇନ୍ଦା ବିଭାଗ, ବହୁତ ଷ୍ଟ୍ରଙ୍ଗ ସେଇଟା, ୱାର୍ଲଡ଼ରେ କେଉଁଠି କ'ଣ ହେଉଛି ସବୁ ତାଙ୍କ ପାଖରେ ଖବର ସବୁ ମିଳୁଛି। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ରହିଛନ୍ତି ଗୁଇନ୍ଦା ବିଭାଗ, ସେ ଗୁଇନ୍ଦା ବିଭାଗରେ ଜଣେ ଥିଲେ ଅଫିସର, ଅଫିସର ଥିଲେ ସେ, ପରେ ତାଙ୍କ ସେଠି ଗଲା ପରେ ଆମର ପ୍ରଭୁପାଦଙ୍କ ସହିତ ଯୋଗ ଦେଇଥିଲେ। ସେ କହୁଥିଲେ ଏ କଥା, ପ୍ରଭୁପାଦ କନ୍ଭରସେସନରେ ଅଛି, ସେମାନେ ଗୋଟେ ପ୍ରୋଜେକ୍ଟ କଲେ, ଧ୍ରୁବ ଲୋକକୁ ମେସେଜ୍ ପଠାଉଥିଲେ। ତେଣୁ ସେଠି ଯେଉଁ ମେସେଜ୍ ଆସିଲା, ସେ ମେସେଜ୍କୁ ସେ ଇଏ କରିକି ଡିକୋଡିଂ କରିକି ଜାଣିଲେ ଏଇ ମହାମନ୍ତ୍ର, ହରେ କୃଷ୍ଣ ଏଇ ମହାମନ୍ତ୍ରକୁ ଜାଣିଲେ ସେମାନେ। ତେଣୁ ସେମାନେ କହିଲେ ଏଇଟା କାହା କିଛି କହିକି ତାକୁ ଛାଡ଼ିଦେଲେ, ଜାଣିପାରିଲେ ମାନେ ସେଇଟା ଗ୍ରହଣ କଲେ ନାହିଁ, ଆଉ କିଛି ସେ ପ୍ରୋଜେକ୍ଟକୁ ଆବାଣ୍ଡନ୍ କରିଦେଲେ। ତାହାପରେ ସେ ଅଫିସର ଜଣକ ଆସି ପ୍ରଭୁପାଦ ମହାରାଜଙ୍କୁ କଥା ସବୁ କହିଲେ, ତାପରେ ସେ ଅଫିସର ଜାଣିଲେ ପ୍ରକୃତରେ ଏଇଟା ହେଉଛି ଶ୍ରେଷ୍ଠ ଜିନିଷ, ଶ୍ରେଷ୍ଠ ବସ୍ତୁ ହେଉଛି ଏଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଏଇଟା ସେ ଜାଣିଥିଲା, ତାକୁ କରିଦେ ବେକାର ଜିନିଷ ବୋଲି ଛାଡ଼ିଦେଲେ। ଧ୍ରୁବ ଲୋକରୁ ଆସିଲା ମେସେଜ, ଏଇ ମହାମନ୍ତ୍ର ଧ୍ରୁବ ଲୋକରୁ ମେସେଜ ପଠାଗଲା ତାଙ୍କ ପାଖକୁ ଆସିଥିଲା। ତେଣୁ ଏଇ ଯେଉଁ ସବୁ ରହିଛି ଇଏ କ'ଣ, ଏ ଯେଉଁ କେତେ ଗବେଷଣା କରୁଛନ୍ତି, କେତେ ବିଦ୍ୟା ପ୍ରାପ୍ତ ହେଉଛନ୍ତି, କିନ୍ତୁ ଭଗବତ ବିଦ୍ୟା ନାହିଁ, ଏକ ନାହିଁ, ଆଉ ସବୁ ସୁର ଖାଲି ଜିରୋ ଅଛି। କରୋନା ବିଦ୍ୟା ସେମାନେ ଜାଣିଥିଲେ ଜିରୋ, ସେଇଟା ଆହୁରି ଅନେକ ବିଦ୍ୟା ଅଟମ ବମ୍ ଜାଣିଥିଲେ ଜିରା, ସିଏ ଗୋଟେ ଜିରୋ। ଏଭଳି ଭାବରେ ବହୁତ ବିଦ୍ୟା ତାଙ୍କ ପାଖରେ, ବହୁତ ଜିରୋ ବିଦ୍ୟା ସେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଯଦି ଏକ ନାହିଁ ତାହେଲେ ସେ ଶୂନ୍ୟର କିଛି ମୂଲ୍ୟ ନାହିଁ। ଯଦି ମାମ ପଟେ ଏକ ଅଛି ତାହେଲେ ପ୍ରତି ଶୂନ୍ୟର ମୂଲ୍ୟ ଦଶ ଗୁଣ ଲେଖାଏଁ ବଢ଼ି ବଢ଼ିକା ଯିବ। ଗୋଟିଏ ଶୂନ୍ୟ ହେଲେ ଦଶ, ଦୁଇଟି ଶୂନ୍ୟ ହେଲେ ଶହେ, ତିନୋଟି ଶୂନ୍ୟ ହେଲେ ହଜାର, ଏଇଭଳି ଭାବେ ବଢ଼ି ବଢ଼ିକା ଯିବ। ତେଣୁ ତାଙ୍କର ଯେଉଁ ଜ୍ଞାନ ଅଛି ଏଇଟାକୁ କୁହାଯାଇଛି, ଯେଉଁ ଜ୍ଞାନ ରହିଛି ଭଗବାନଙ୍କର ସେ ଜ୍ଞାନରୁ ଏଇ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେ କଥା କହିଥିଲେ। ଏ ଶ୍ଳୋକଟି ଆମର ଗୁରୁଦେବ ଶ୍ରୀମଦ ଭକ୍ତିଶ୍ୱର ଦାମୋଦର ସ୍ୱାମୀ ଗୁରୁ ମହାରାଜ ଏ ଶ୍ଳୋକଟି ସବୁବେଳେ କହନ୍ତି। ଏଇଥିପାଇଁ ତୁମେ ଏଇଟା ଜାଣ, ଏଇଟା ସାଇଣ୍ଟିଫିକ୍ ପ୍ରିନ୍ସିପ୍ ପାଇଁ ଦରକାର ଏ ଶ୍ଳୋକଟି। ଆମ ଗୁରୁଦେବ ସେଇଟା କହନ୍ତି ସବୁବେଳେ, ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ରହିଛି ଜ୍ଞାନ, ଏ ଶ୍ଳୋକଟି ରହିଛି। ଇଦଂ ହି ପୁଂସ ତପସା ସୁତ ସେବା ସୁଷ୍ଟସ୍ୟ ସୁପ୍ତସ୍ୟ ଚ ବୁଦ୍ଧିଦତ୍ତୟୋ ଅବିଚିତୋର୍ଥ କବିବି ନିରୂପିତ ଯତ୍ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନମ୍। ଇଏ ହେଉଛି ସାର୍ଥକତା। ଯିଏ ତପସ୍ୟା କରନ୍ତୁ, ଯିଏ ଅଧ୍ୟୟନ କରନ୍ତୁ, ଯିଏ ଯାହା କରନ୍ତୁ, ଯିଏ ଗବେଷଣା କରନ୍ତୁ, ଯିଏ ଯେଉଁ ସ୍ଥିତିରେ ଅଛନ୍ତି ଥାନ୍ତୁ, କିନ୍ତୁ ସେଥିରେ ସାର୍ଥକତା ସେତେବେଳେ ମିଳିବ ଯେତେବେଳେ ସେ ଯତ୍ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନମ୍, ଉତ୍ତମ ଶ୍ଳୋକର ଗୁଣ ଗାନ କରିବେ, ସେଥିରେ ସାର୍ଥକତା ମିଳିବ। ଆଉ ଏତେ ଲୋକ ମାରିଦେଲେ ଗୋଟେ ବାହାର କରିଦେଲେ ବିଦ୍ୟା, ଯେଉଁ ବିଦ୍ୟାରେ ସେମାନେ ନିଜେ ମରିଲେ କ'ଣ ହେଲା, ଲାଭ କ'ଣ ହେଲା? ଯେମିତି ହିରଣ୍ୟକଶିପୁ, ହିରଣ୍ୟକଶିପୁ ବହୁତ ତପସ୍ୟା କରିକିରି ଏତେ ବର ପ୍ରାପ୍ତ ହୋଇଥିଲା, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଏଥିରେ ମରିବ ନାହିଁ, ସେଥିରେ ମରିବ ନାହିଁ, ନାହିଁ 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 ସବୁ ନାହିଁ, କେଉଁଥିରେ ମରିବ ନାହିଁ, କରୋନାରେ ବି ମରିନଥାନ୍ତ ସିଏ। କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ ସବୁ ନାହିଁ ନାହିଁ ଭିତରେ ମଧ୍ୟ ସବୁ ହଁ 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 ହେଇଗଲା। ଦିନରେ ମରିବେ ନାହିଁ କି ରାତି, ଭଗବାନ ତାକୁ ମାରିଲେ ସନ୍ଧ୍ୟାବେଳେ, ଏଇଟା ଦିନ ନୁହଁ କି ରାତି ନୁହଁ, ଅସ୍ତ୍ରରେ ମରିବ ନାହିଁ, ଶସ୍ତ୍ରରେ ମରିବ ନାହିଁ, ଭଗବାନ ତାକୁ ମାରିଲେ ନଖରେ ମାରିଲେ, ଶିଳା ଟଙ୍କ ନଖାଳେ, ଭୂମିରେ ମରିବ ନାହିଁ କି ଅମ୍ବରରେ ମରିବ ନାହିଁ, ଆକାଶରେ ମରିବ ନାହିଁ, ଭଗବାନ ତାକୁ ନିଜ କୋଳରେ ରଖି ମାରିଦେଲେ, ବ୍ରହ୍ମାଙ୍କର କୌଣସି ସୁସ୍ଥ ବସ୍ତୁ ଦ୍ୱାରା ସେ ମରିବେ ନାହିଁ, ଜୀବ ଦ୍ୱାରା କାହା ମରିବେ ନାହିଁ, ଭଗବାନ ବ୍ରହ୍ମାଙ୍କ ଦ୍ୱାରା ସୁସ୍ଥ ନୁହନ୍ତି, ମନୁଷ୍ୟ ଦ୍ୱାରା ମରିବ ନାହିଁ କି ପଶୁ ଦ୍ୱାରା ମରିବ ନାହିଁ। ଇଏ ରାବଣ କହିବେ, ରାବଣ ବହୁତ ବର ମାଗିନେବେ, କହିବେ ଦୁଇଟା, ଯେତେବେଳେ ରାବଣ ସବୁ ଦେଉଥିଲେ କ'ଣ ନିଜର ତପସ୍ୟା କରୁଥିଲେ, ଆମ ରାମାୟଣରେ ଆସିବ କଥା କଥା, ରାବଣ ଯଦି ତପସ୍ୟା କରୁଥିଲେ, ଦଶମୁଖ ଥିଲା ତାଙ୍କର, ଦଶଟି ଶିର ଥିଲା, ଗୋଟିଏ ଗୋଟିଏ ଶିର କାଟିକି ପକାଇ ଦେଉଥିଲେ ଅଗ୍ନିରେ, ସେ ଜଳି ଯାଉଥିଲା, ଯେତେବେଳେ ସେ ପଢ଼ି ଦେଉଥିଲେ ବ୍ରହ୍ମା କ'ଣ ଲେଖିଥିଲେ ତାଙ୍କ କପାଳରେ, ବ୍ରହ୍ମା ତାଙ୍କ କପାଳରେ ଲେଖିଥିଲେ, ଇଏ ମନୁଷ୍ୟ ବା ବାନର ଏଇମାନଙ୍କ ଛାଡ଼ିଦେଲେ ଆଉ କାହା ଦ୍ୱାରା ମରିବ, ମୃତ୍ୟୁବରଣ କରିବ ନାହିଁ, ରାବଣ ପଢ଼ି ଦେଇଥିଲେ ସେଇଟା, ବ୍ରହ୍ମାଙ୍କର ବିଧି ଅଜଲିପି ତାକୁ କୁହାଯାଏ, ଅଜଲିପି ବ୍ରହ୍ମାଙ୍କର ଲିପି, ଏଇଟା ପଢ଼ି ଦେଇଥିଲେ ରାବଣ, ଏତେ ବୁଦ୍ଧିମାନ ଥିଲେ। ତେଣୁ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ କି, ତେଣୁ ରାବଣ ଆସିକି ତାଙ୍କର ବାହାସ୍ଫୋଟ ମାରିକି କହିବ ତାଙ୍କର ସଭାସଦରେ, ସଭାସଦମାନଙ୍କୁ, ମନ୍ତ୍ରୀମାନଙ୍କୁ କହିବ, ଦେଖ ବ୍ରହ୍ମା କେତେ ମୂର୍ଖ, ବ୍ରହ୍ମା ଲେଖିଛନ୍ତି ଯେ ମୁଁ ମନୁଷ୍ୟ ଆଉ ବାନରକୁ ଛାଡ଼ିଦେଲେ ଆଉ କାହା ଦ୍ୱାରା ମୃତ୍ୟୁବରଣ କରିବି, ମନୁଷ୍ୟ ବାରଣଙ୍କ ବାନରଙ୍କ ମୋତେ ମାରିବେ, ସେମାନେ ମାରିପାରିବେ, ଏ ମୁଁ ତ ତାଙ୍କୁ ଜଳଖିଆ କରିଦେବି, ଯେତେ ମନୁଷ୍ୟ ଯେତେ ବାନର ଆସିବେ ମୋର ଜଳଖିଆ ସବୁ ହେଇଯିବେ, ଆଉ ସେମାନେ କ'ଣ ମୋତେ ମାରିପାରିବେ, ବ୍ରହ୍ମା କେତେ ମୂର୍ଖ ଦେଖ ଲେଖିଛନ୍ତି ଏଇଭଳି ଭାବରେ। ରାବଣ ଏଇଭଳି ଭାବରେ ଚିନ୍ତା କରୁଥିଲା, ତେଣୁ ସେଇଭଳି ଭାବରେ ଇଏ ଯେଉଁ ଚିନ୍ତା କରିଥିଲେ, ଯେଉଁ ମହାନୁଭବ ବାହାର କଲେ କ'ଣ, କରୋନା ଗୋଟେ ଏଭଳି ଭାଇରସ୍ ସୃଷ୍ଟି କଲେ ଯେ ବହୁତ ଲୋକଙ୍କୁ ମାରିଦେବ ଏକାଥରକେ, କିନ୍ତୁ ନିଜେ ମଲେ, ସିଏ ତ ମରିଯାଇଥିବେ, ତାପରେ ତାଙ୍କର ଯେଉଁମାନେ ଦାୟିତ୍ୱ ସବୁ ଆସୁଛନ୍ତି ସେମାନେ ବର୍ତ୍ତମାନ ମଲେ, ହଜାର ହଜାର ଲୋକ ମରିଗଲେ, ଠିକ୍ ଭାବରେ ଘଟଣାଟା ଆସୁନି କ'ଣ ହେଇଛି ଚାଇନାରେ କଥା, ଏହି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଆନ୍ତି ଗୋବିନ୍ଦ, ଅନ୍ୟକୁ ଆମେ ଖାଲିରେ ପକାଇବା ପାଇଁ ବସିଲେ ଆମେ ନିଜେ ଖାଲିରେ ପଡ଼ିବା, ଏସବୁ କଥା ରହିଛି। ଆଜି କୁହାଯାଉଛି ଚାଇନିଜ୍ ମାନେ ସବୁ ହ୍ୟାଲୋ ହ୍ୟାଣ୍ଡସେକ୍ ସବୁ କରୁଥିଲେ, ସବୁ ବନ୍ଦ କରିଦେଲେଣି, ନମସ୍କାର କରୁଛନ୍ତି, ଆଉ କିଛି ହାତ ମିଳୁ, ଭୟ କରିଗଲେଣି ହାତ ହ୍ୟାଣ୍ଡସେକ୍ କରିବା ପାଇଁ, ଭୟ କରିଦେଉଛନ୍ତି। ଆମେ ସେଇଟା ମୂଳରୁ ଅଛି, ପ୍ରାଚୀନ କାଳରୁ ଆମେ ସେଇଟା କହୁଛେ, ହାତ ମିଳୁନଥିଲେ, ହରେକୃଷ୍ଣ କହୁଥିଲେ, ଏବେ ଖାଲି ହାତ ମାନେ ନମସ୍କାର କରୁଛନ୍ତି, ହରେକୃଷ୍ଣ ଆହୁରି କହିନାହାନ୍ତି, ଆଉ କିଛି ବର୍ଷ ପୁଣି ଆଉ ଗୋଟେ କିଛି ହେଲା ପରେ ଯାଇକି ହରେକୃଷ୍ଣ କହିବେ। ଏଇଭଳି ଭାବରେ ନାରଦ ମୁନି ତାଙ୍କୁ କହୁଛନ୍ତି ଯେ ସବୈ ପ୍ରିୟତମ ସ୍ତାତ୍ମା ଯତୋ ନ ଭୟ ଅଣୁ ଅପି, ସିଏ ହେଉଛନ୍ତି ସବୁଠାରୁ ପ୍ରିୟତମ ବ୍ୟକ୍ତି ସିଏ ହେଉଛନ୍ତି ଆମର ସବୁଠାରୁ ପ୍ରିୟତମ କିଏ ନା ଯାହାଙ୍କ ଠାରୁ ଆମର ଅଣୁମାତ୍ର ଭୟ ନାହିଁ ନ ଯତୋ ନ ଭୟ ମଣୁ ଅପି ଅଣୁମାତ୍ର ଭୟ ଯାହାଙ୍କ ପାଖରେ ନାହିଁ ଆସିବ ନାହିଁ ସିଏ ହେଉଛନ୍ତି ଆମର ପ୍ରିୟତମ ଇତି ବେଦ ସବେ ବିଦ୍ୱାନ ଏଇଟାକୁ ଯିଏ ଜାଣିବ ସିଏ ହେଉଛନ୍ତି ବିଦ୍ୱାନ ବ୍ୟକ୍ତି ଯୋ ବିଦ୍ୱାନ ସ ଗୁରୁ ହରି ଯିଏ ଏହିଭଳି ଭାବରେ ବିଦ୍ୱାନ ସିଏ ହେଉଛନ୍ତି ଗୁରୁ ସିଏ ହେଉଛନ୍ତି ହରି ତେଣୁ ଏଇଟା କହିଦେଲି ତ ଆଚ୍ଛା ଏଇଭଳି ଭାବରେ ଯେଉଁ ରହିଛି ଏ ନାରଦ ମୁନି ଆଙ୍କୁ ଯେଉଁ ରହିଛନ୍ତି ପ୍ରାଚୀନ ବରିଙ୍କୁ ଏଇଭଳି ଭାବରେ ଉପଦେଶ ଦେଲେ ଏଭଳି ଉପଦେଶ ହେଇ ସଦ୍ଗୁରୁ ଗୃହବତ୍ତ ଧର୍ମରେ ଆସକ୍ତି ପରିତ୍ୟାଗ କରି ଶ୍ରୀହରିଙ୍କଠାରେ ଚିତ୍ତ ସ୍ଥାପନ ହିଁ ଜୀବର କର୍ତ୍ତବ୍ୟ ଯେଉଁମାନେ ଗୁରୁ ନୁହନ୍ତି ଖାଲି ମିଥ୍ୟା ଗୁରୁ ବୋଲି ଦେଖେଇ ହୁଅନ୍ତି ଆମ ଗୁରୁ ପ୍ରକୃତିରେ ସେ ଗୁରୁ ନୁହନ୍ତି ସେମାନେ ଏସବୁ ଆତ୍ମତତ୍ତ୍ୱ ବିଷୟ ଜାଣନ୍ତି ନାହିଁ ସଦ୍ଗୁରୁ ହିଁ ଜୀବର ସଂଶୟକୁ ଛେଦନ କରିପାରନ୍ତି ବାସନାମୟ ଯେଉଁ ଆମ ଶରୀର ଲିଙ୍ଗ ଶରୀର ରହିଛି ତା'ର କାରଣ ହେଉଛି ଏ ବିଷୟ ଉପଭୋଗ ଆମେ ଉପଭୋଗ କରିବାର କାମନା ରହିଛି ତେଣୁ ଆମେ ଗୋଟିଏ ପରେ ଗୋଟିଏ ଜନ୍ମ ଆମର ଚାଲିଯାଉଛି ପୁନରପି ଜନନମ ପୁନରପି ମରଣମ ସ୍ଥୂଳ ଦେହ ବିନାଶ ହେଲେ ମଧ୍ୟ ଲିଙ୍ଗ ଦେହର ବିନାଶ ହେବ ନାହିଁ ତେଣୁ ଆମର ଯେଉଁ ସୂକ୍ଷ୍ମ ଶରୀର ରହିଛି ସେ ସୂକ୍ଷ୍ମ ଶରୀରର ଯେଉଁ ଅଭିମାନ ରହିଛି ସେଥିପାଇଁ ସେ କର୍ମଫଳ ଭୋଗ କରି ଚାଲିଛି ବିଭିନ୍ନ ଶରୀର ପ୍ରାପ୍ତ ହେଉଛି ଲିଙ୍ଗ ଦେହ ହିଁ ଜୀବର ହର୍ଷ ଶୋକ ଭୟ ଦୁଃଖର କାରଣ ମନ ହିଁ ଜୀବର ସଂସାର ପ୍ରାପ୍ତିର କାରଣ ଏଇ ମନ ବିଷୟରେ ଆମେ ବହୁତ କଥା ରହିଛି ଏକାଦଶ ସ୍କନ୍ଧ ଆସିବ 23 ଅଧ୍ୟାୟରେ ଅବନ୍ତୀର ଜଣେ ବ୍ରାହ୍ମଣ ସେ କଥା କହିଛନ୍ତି ମନ ଆମର ଅନ୍ୟ କିଛି କାରଣ ନୁହେଁ କରୋନା ବା ଅନ୍ୟ ଏସବୁ କାରଣ ଆମର ନୁହଁ ପ୍ରକୃତରେ ଦୁଃଖର କାରଣ ପ୍ରକୃତରେ ଦୁଃଖର କାରଣ ହେଉଛି ଆମର ମନ ଆମର ମନକୁ ଯଦି ଆମେ ନିଜ ସଂଯମ ନିଜ ନିୟନ୍ତ୍ରଣ ରଖିପାରିବା ତାହେଲେ ଆମର ଆଉ କିଛି ଅସୁବିଧା ନାହିଁ ଏକଥା ଆମେ ଶୁଣିବା ଜଗତର ଜୀବ ସମସ୍ତେ ହିଁ ମନଧର୍ମରେ ଆସକ୍ତ ଦେହାନ୍ତର ଲାଭ ହେବା ପର୍ଯ୍ୟନ୍ତ ମନଧର୍ମୀ ଜୀବ ପୂର୍ବ ଦେହର ଅଭିମାନ ପରିତ୍ୟାଗ କରେ ନାହିଁ ସେହି ଅନୁସାରେ ତାଙ୍କର ସେଇ ଶରୀର ଧର୍ମରେ ରହିଥାନ୍ତି ସେମାନେ ଏହିଭଳି ଭାବରେ ମା ଭାଗବତ ନାରଦ ପ୍ରାଚୀନ ବରିଙ୍କୁ ଜୀବ ଏବଂ ଈଶ୍ୱର ତତ୍ତ୍ୱ ସମ୍ବନ୍ଧରେ ବହୁତ ଉପଦେଶ ପ୍ରଦାନ କରି ଚାଲିଗଲା ପରେ ପ୍ରାଚୀନ ଭରି କ'ଣ କଲେ ନା ସମସ୍ତ ଦୁଃସଙ୍ଗ ପରିତ୍ୟାଗ ପୂର୍ବକ ଆଉ କର୍ମକାଣ୍ଡ ନାହିଁ ରେ ବାବା ଆଉ ଦରକାର ନାହିଁ ଯଜ୍ଞ ବ୍ରାହ୍ମଣମାନେ ଯଦି କହିଲେ ମହାରାଜ ଆସନ୍ତୁ ଯଜ୍ଞ କରିବ ନା ନା ଆଉ କେବେ ହେଲେ ମୁଁ ଯଜ୍ଞ କରିବି ନାହିଁ ଦୁଃସଙ୍ଗ ପରିତ୍ୟାଗ ପୂର୍ବକ କପିଳ ଆଶ୍ରମକୁ ଗଲେ କପିଳ ଆଶ୍ରମରେ ସେଠି ଭକ୍ତି ଯୋଗ ଅବଲମ୍ବନ କରି ଭଗବତ ଆରାଧନା କରିବାକୁ ଲାଗିଲେ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏଣେ ପ୍ରଚିତାମାନେ ଯେଉଁ ହଜାର ହଜାର ବର୍ଷ ଧରି ତପସ୍ୟା କରୁଛନ୍ତି 10,000 ବର୍ଷ ଧରି ତପସ୍ୟା କଲେ ସେ ତପସ୍ୟାର ଫଳ କ'ଣ ହେଲା ଆମେ ଆସନ୍ତା କାଲି ଶୁଣିବା ନା ଆଜି ଶୁଣିବା ଆଉ 2 ଅଧ୍ୟାୟ ଅଛି ଆଜି ତ ଭୋଗ ଲାଗିଗଲେଣି ପରା ଆସନ୍ତା କାଲି ପଢ଼ିବା କାଲି ତରତର ହେଇକି ଇଏ କରିବା ତେଣୁ ଏଇ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା କିଛି କହିବାର ଅଛି ଭଗବାନ ଯେଉଁ ଆବିର୍ଭାବ ହେବେ ପ୍ରଚିତାମାନଙ୍କ ପାଖରେ ବଢ଼ିଆ ସୁନ୍ଦର କଥାଟେ କହିବେ ଆମେ ଆସନ୍ତାକାଲି କହିବା ସେଇଟା ବଢ଼ିଆ ସୁନ୍ଦର କଥାଟେ କହିବେ ଭଗବାନ ତେଣୁ ଆମର କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ପର୍ଭାକୁନ୍ଦ କି ନିତାଇ ଗୌର ପ୍ରମାନନ୍ଦ।